ଜଗନ୍ନାଥ ଦାସଙ୍କ ରଚିତ କବିତା ବୃକ୍ଷ ମହାତ୍ମ୍ୟ। ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଦାସ ପଞ୍ଚଦଶ ଶତାବ୍ଦୀର ଶେଷାର୍ଦ୍ଧ ଆଉ ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧର ଜଣେ ସୁପ୍ରସିଦ୍ଧ କବି। ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତ ଓଡ଼ିଆ ଜାତି ପାଇଁ ଶ୍ରେଷ୍ଠ ଅବଦାନ। ଭାଗବତ ଓଡ଼ିଆ ଜାତିର ମହାକାବ୍ୟ। ସଂସ୍କୃତ ଭାଷାରେ ରଚିତ ଶ୍ରୀମଦ୍ ଭାଗବତର ଛାୟାରେ ରଚିତ ଏହି ପୁରାଣ ମହାକାବ୍ୟରେ କବି ଜଗନ୍ନାଥ ଓଡ଼ିଶାର ସାମାଜିକ ଜୀବନକୁ ନେଇ ମୌଳିକ ବିଷୟ ବିନ୍ୟାସ କରିଛନ୍ତି। ଲୋକପ୍ରିୟତା ଦୃଷ୍ଟିରୁ ଜଗନ୍ନାଥ ଦାସଙ୍କର ଭାଗବତ ଓଡ଼ିଶାର ଘରେ ଘରେ ଆଦୃତ। ଓଡ଼ିଆ ଭାଗବତ ବ୍ୟତୀତ ଜଗନ୍ନାଥ ଦାସଙ୍କର ଆଉ କେତେକ ଜଣାଶୁଣା ରଚନା ହେଉଛି ତୁଳାଭିଣା, ଅର୍ଥକୋଇଲି, ଦାରୁବ୍ରହ୍ମ ଗୀତା, ମୃଗୁଣୀ ସ୍ତୁତି ଇତ୍ୟାଦି। ପ୍ରସ୍ତୁତ ପାଠ୍ୟାଂଶଟି ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତର ଦଶମ ସ୍କନ୍ଦର ଗୋପଲୀଳା ଅନ୍ତର୍ଗତ ତ୍ରୟୋବିଂଶ ଅଧ୍ୟାୟରୁ ଅଣାଯାଇଛି। ଏହି ଅନୁସାରେ କବି ଶ୍ରୀକୃଷ୍ଣଙ୍କ ମୁଖରେ ବୃକ୍ଷର ମହାତ୍ମ୍ୟ ବର୍ଣ୍ଣନା କରିଛନ୍ତି। ଆସନ୍ତୁ ଶୁଣିବା କବିତାଟି। ଏମନ୍ତେ କୃଷ୍ଣ ଆଜ୍ଞା ପାଇ କନ୍ୟାଏ ଗଲେ ତୋଷ ହୋଇ, ଗୋବିନ୍ଦ ପାଦେ ମନ ଥୋଇ, ମିଳିଲେ ନିଜ ଘରେ ଯାଇ, ଗୋପାଳ ମିଳେ ଦାମୋଦର, ଗାଈ ଚରାଇ କଲେ ଦୂର, ଗୋପାଳ ମିଳେ ଦାମୋଦର, ଗାଈ ଚରାଇ ଗଲେ ଦୂର, ନିଦା ଘର ବି ତେଜ ଲାଗି, ପୋଏ ହୋଇଲେ ଦୁଃଖ ଭାଗି, ଚରାନ୍ତି ଗୋରୁ ଗୋପ ମେଳେ, ଶୀତଳ ଛାୟା ବୃକ୍ଷ ତଳେ, ବୃକ୍ଷଙ୍କୁ ଚାହିଁ ଦାମୋଦର, ବୋଲନ୍ତି ଗୋପଙ୍କ ଆଗର, ହେ ସ୍ତୋକ କୃଷ୍ଣ ମିତ ମୋର, ଶ୍ରୀଦାମ ଅର୍ଜୁନ ସୁବଳ, ଅଂଶୁ ବିଶାଳ ଦେବ ପ୍ରସ୍ତ, ଦେଖ ଏ ବୃକ୍ଷଙ୍କ ମହତ୍ଵ, ପରେ କରନ୍ତି ଉପକାର, ସୁଜନ ପ୍ରାଣୀଙ୍କ ବ୍ୟବହାର, ଶୀତବରସା ଘର୍ମ ଦୁଃଖ, ସହି ଆମ୍ଭଙ୍କୁ ଦିଅନ୍ତି ସୁଖ, ଧନ୍ୟ ଜୀବନ ଏହାଙ୍କର, ଜୀବିକା ହୁଅନ୍ତି ପ୍ରାଣୀଙ୍କର, ସୁଜନ ଘରେ ଯେହ୍ନେ ଯାଇ, ଅତିଥି ନିରାଶ ନୁହଇ, ପତ୍ରକୁ ସୁମ ଫଳ ଛାଇ, ମୁକବ କଳ ଦାରୁ ଦେଇ, କ୍ଷାର ଅଙ୍ଗାର ଭସ୍ମ ଅଠା, ଗୃହକୁ ସାଜି ବାଡ଼ କଣ୍ଟା, ଏତେ ପ୍ରକାରେ ସେବା କରି, ନିତ୍ୟ ଏ ପର ଉପକାରୀ, ଏହାଙ୍କ ପ୍ରାୟ ଯେବେ ହୋଇ, ସଂସାର ମଧ୍ୟ ଦେହ ବହି, ମନ ବଚନ ଧନେ କରି, ଯେ ହୁଏ ପର ଉପକାରୀ, ଦିନ ହରାନ୍ତି ଦୁଃଖ ସୁଖେ, ସେ ଧନ୍ୟ ଇହ ପର ଲୋକେ, ପୁଷ୍ପ ପଲ୍ଲବ ଫଳ ଦଳେ, ତରୁର ଲମ୍ବ ଡାଳ ତଳେ, ଗୋରୁ ଗୋପାଳ ଘେନି ସଙ୍ଗେ, ମିଳିଲେ ଯମୁନାର ଲାଗେ, ଶୀତଳ ଜଳ ପାନ କରି, ବୃକ୍ଷର ତଳେ ନର ହରି, କୃଷ୍ଣଙ୍କୁ ଦେଖି ଗୋପବାଳେ, କହନ୍ତି କ୍ଷୁଧାର ବିକଳେ, ସେ ରାମ କୃଷ୍ଣର ଅଗ୍ରତ, ନମଇ ଦାସ ଜଗନ୍ନାଥ। ଏଇଠି ଶେଷ ହେଲା କବିତା ବୃକ୍ଷ ମହାତ୍ମ୍ୟ।